24। ଦେଖ, ଜଣେ ରୋମିଓ ସୈନ୍ୟ ଗୋଟିଏ ଜିହୁଦୀ ଲୋକକୁ ଚାପୁଡ଼ା ମାରୁଅଛି। ସୈନ୍ୟ ସେ ଲୋକର ବସ୍ତ୍ର ମଧ୍ୟ ନେଇଗଲା। ସେଥିରେ ସେ ଲୋକ କ'ଣ କରିବା ଉଚିତ? ଯୀଶୁ ଲୋକମାନଙ୍କୁ କହିଲେ, ଯେଉଁମାନେ ତୁମ୍ଭ ପ୍ରତି ମନ୍ଦ କରନ୍ତି ତାଙ୍କର ପ୍ରତିଶୋଧ ନିଅ ନାହିଁ। ଯଦି କେହି ଦକ୍ଷିଣ ଗାଲରେ ଚାପୁଡ଼ା ମାରେ, ବାମ ଗାଲ ଦେଖାଅ। ଯଦି କେହି ତୁମ୍ଭର ଅଙ୍ଗବସ୍ତ୍ର ନିଏ, ତାହାକୁ ଉତ୍ତରୀୟ ବସ୍ତ୍ର ମଧ୍ୟ ଦିଅ। ଯେଉଁମାନେ ଆମକୁ କଷ୍ଟ ଦିଅନ୍ତି ତାଙ୍କୁ ପ୍ରତିଶୋଧ ନ ଦିଅ, କାରଣ ଈଶ୍ୱର କହନ୍ତି, ଆମ୍ଭେ ପ୍ରତିଶୋଧ ନେବୁ। ପ୍ରତିଶୋଧ ନେବା ଆମ୍ଭ ଅଧିକାର। ସମସ୍ତ ଦୁଷ୍କର୍ମକାରୀଙ୍କୁ ଈଶ୍ୱର ଦଣ୍ଡ ଦିଅନ୍ତି, ଏହି ଜୀବନରେ କିମ୍ବା ମୃତ୍ୟୁ ପରେ। କିନ୍ତୁ ମନ୍ଦ ବଦଳେ ଭଲ କର ବୋଲି ସେ ଆମକୁ କହନ୍ତି। ମନ୍ଦ କର୍ମକୁ ଉତ୍ତମ କର୍ମ ଦ୍ୱାରା ପ୍ରତିଶୋଧ କର।